ആകാശവാണി. ସମ୍ବାଦ ପଢୁଛନ୍ତି ନୀନା ସାହୁ. ମୁଖ୍ୟ ସମ୍ବାଦ: ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହୋଇଥିବା 68 ଜଣ ସଦସ୍ୟଙ୍କୁ ଆଜି ପ୍ରଦାନ କରାଗଲା ବିଦାୟ ସମ୍ବର୍ଦ୍ଧନା. ସଂସଦୀୟ ଗଣତନ୍ତ୍ର ପ୍ରତି ସଦସ୍ୟଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ, କହିଲେ ପ୍ରଧାନମନ୍ତ୍ରୀ. ଏକ ରାଷ୍ଟ୍ର ଏକ ନିର୍ବାଚନ ସମ୍ବନ୍ଧୀୟ ମିଳିତ ସଂସଦୀୟ କମିଟିର ବୃଦ୍ଧି ପାଇଲା କାର୍ଯ୍ୟକାଳ. ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିମାନଗୁଡ଼ିକରେ ଅତି କମ୍ରେ 60% ସିଟ୍ ନିଃଶୁଳ୍କ ଆବଣ୍ଟନ ଚୟନ ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦେଲେ ସରକାର. ଇନ୍ଦୋର ଓ ଦିଲ୍ଲୀରେ ଆଜି ପୃଥକ୍ ପୃଥକ୍ ଅଗ୍ନିକାଣ୍ଡ ଘଟଣାରେ 14 ଜଣଙ୍କର ମୃତ୍ୟୁ. ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଜାରି କଲା ପରାମର୍ଶବଳୀ. ରାଜ୍ୟସଭାରେ ଆଜି କାର୍ଯ୍ୟକାଳ ଶେଷ ହୋଇଥିବା 2 ଜଣ ମହିଳା ସଦସ୍ୟଙ୍କ ସହିତ 20 ରାଜ୍ୟର 68 ଜଣ ସଦସ୍ୟଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସଂସଦୀୟ ଗଣତନ୍ତ୍ର ପ୍ରତି ସେମାନଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ. ସଦସ୍ୟମାନେ ଗୃହରେ ଆଲୋଚନା ହୋଇଥିବା ଅନେକ ପ୍ରସଙ୍ଗ ଉପରେ ସେମାନଙ୍କର ଅବଦାନ ପ୍ରଦାନ କରିଛନ୍ତି.
हमारे जो माननीय सांसद विदाई ले रहे हैं, उनका तो योगदान रहा ही, और इसके लिए भी मैं उनका साधुवाद करता हूं जो हमारे माननीय सांसद विदाई ले रहे हैं. लेकिन ये माननीय सांसद ऐसे हैं कि जिनको पुराने संसद के भवन में भी बैठने का मौका मिला और नए संसद भवन में भी बैठने का मौका मिला. उनको राष्ट्र के कल्याण के लिए अपना योगदान देने का अवसर मिला है. उनको इस नए सदन के निर्माण प्रक्रिया में और नए सदन की निर्णय प्रक्रिया में भी हिस्सा बनने का अवसर मिला है. वो एक विशेष उनके जीवन में नई स्मृति रहेगी.
ଅବସର ଗ୍ରହଣ କରିଥିବା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ସମ୍ପର୍କରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ସର୍ବଦା ଗୃହର କାର୍ଯ୍ୟ ପରିଚାଳନା ସମୟରେ ସେ ସମସ୍ତଙ୍କର ବିଶ୍ୱାସ ଭାଜନ ହେବାକୁ ନିଜର ପ୍ରୟାସ ଜାରି ରଖିଥିଲେ. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅନ୍ୟ ସଦସ୍ୟ ଏସ୍ଟି ଦେବେଗୌଡ଼ା, ମଲ୍ଲିକାର୍ଜୁନ ଖାଡ୍ଗେ ଓ ଶରଦ ପାୱାର ପ୍ରମୁଖ ଗୃହରେ ସେମାନଙ୍କର ମୂଲ୍ୟବାନ ଅବଦାନ ଦେଇଥିବା ଯୋଗୁଁ କୃତଜ୍ଞତା ଜ୍ଞାପନ କରିଛନ୍ତି. ଗୃହର ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ସଦସ୍ୟମାନଙ୍କୁ ବିଦାୟୀ ବାର୍ତ୍ତା ପ୍ରଦାନ କରି କହିଛନ୍ତି, ଏହାକୁ ନୂତନ ଦାୟିତ୍ୱ ଏବଂ ସାର୍ବଜନୀନ ଭୂମିକାର ଆରମ୍ଭ ଭାବେ ଗ୍ରହଣ କରାଯିବା ଉଚିତ. ଗୃହର ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ୍ଗେ ନିଜ ବିଦାୟୀ ଭାଷଣରେ କହିଛନ୍ତି, ସେ ସର୍ବଦା ଅନ୍ୟ ସଦସ୍ୟଙ୍କଠାରୁ କିଛି ଶିଖିବା ସହିତ ଗୃହର ସମସ୍ତ କାର୍ଯ୍ୟରେ ଯୋଗଦେବାକୁ ଚେଷ୍ଟା କରିଛନ୍ତି. ଏକ ରାଷ୍ଟ୍ର ଏକ ନିର୍ବାଚନ ସମ୍ବନ୍ଧୀୟ ମିଳିତ ସଂସଦୀୟ କମିଟିର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି. ଲୋକସଭାର ଆଗାମୀ ମୌସୁମୀ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି ହୋଇଛି. କମିଟିର ଅଧ୍ୟକ୍ଷ ପିପି ଚୌଧୁରୀ ଏ ସଂକ୍ରାନ୍ତ ଏକ ପ୍ରସ୍ତାବ ଗୃହରେ ଆଗତ କରିଥିଲେ. ବାଚନିକ ଭୋଟ୍ରେ ପ୍ରସ୍ତାବ ଗୃହରେ ପାରିତ ହୋଇଛି. ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଏକକାଳୀନ ନିର୍ବାଚନ ପ୍ରଚଳନ କରିବା ନେଇ ପ୍ରସ୍ତାବିତ ବିଲ୍ ଉପରେ ମିଳିତ ସଂସଦୀୟ କମିଟି ବିଚାର ବିମର୍ଶ କରୁଛି. ଯାତ୍ରୀ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ବନ୍ଦେ ଭାରତ ଟ୍ରେନ୍ଗୁଡ଼ିକରେ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି. ଲୋକସଭାରେ ଆଜି ପ୍ରଶ୍ନକାଳରେ ଉତ୍ତର ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ରେ ଆଣ୍ଟି କ୍ଲାଇମ୍ବିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି. ଦୁର୍ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସ୍ୱଦେଶୀ ଭାବରେ ବିକଶିତ କବଚ ସ୍ୱୟଂଚାଳିତ ସୁରକ୍ଷା ପ୍ରଣାଳୀକୁ କାର୍ଯ୍ୟକାରୀ କରାଯାଇଛି. କେତେକ ସ୍ଥାନରେ ରେଳପଥର ଉଭୟ ପାର୍ଶ୍ୱରେ ସୁରକ୍ଷା ବାଡ଼ ଦିଆଯିବା ସହ ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା ଲଗାଯାଇଛି. ରେଳ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଥିବା ଶ୍ରୀ ବୈଷ୍ଣବ ଗୃହରେ ସୂଚନା ଦେଇଛନ୍ତି. ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିମାନଗୁଡ଼ିକରେ ସର୍ବନିମ୍ନ 60% ସିଟ୍ରେ ନିଃଶୁଳ୍କ ଆବଣ୍ଟନ ଚୟନ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ସରକାର ବିମାନ ଚଳାଚଳ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି. ବିମାନ ସେବା ମନ୍ତ୍ରଣାଳୟ ଆଜି ବିମାନ ସେବା ମହାନିର୍ଦ୍ଦେଶାଳୟ ମାଧ୍ୟମରେ ଏ ସଂକ୍ରାନ୍ତ ଏକ ନିର୍ଦ୍ଦେଶନାମା ଜାରି କରିଛି. ଏଭଳି ପଦକ୍ଷେପ ଯାତ୍ରୀଙ୍କ ସୁବିଧା, ଯାତ୍ରା ସ୍ୱଚ୍ଛତା ଏବଂ ସମାନତାକୁ ସୁଦୃଢ଼ କରିବ ବୋଲି କୁହାଯାଇଛି. କ୍ରୀଡ଼ା ଉପକରଣ ଏବଂ ବାଦ୍ୟଯନ୍ତ୍ର ଆଦି ପରିବହନ ସ୍ୱଚ୍ଛ ଓ ଯାତ୍ରୀ ଅନୁକୂଳ ଉପାୟରେ ସରଳ କରାଯିବାକୁ ପରାମର୍ଶ ଦିଆଯାଇଛି. ପାଳିତ ପଶୁ ପରିବହନ ପାଇଁ ସ୍ୱଷ୍ଟ ଏବଂ ସ୍ୱଚ୍ଛ ନୀତି ପ୍ରବର୍ତ୍ତନ କରିବାକୁ ମହାନିର୍ଦ୍ଦେଶାଳୟ ବିମାନ ସେବା ଯୋଗାଣକାରୀ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି. ବିମାନ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଯାତ୍ରୀଙ୍କ ଅଧିକାର ସମ୍ପର୍କିତ ସୂଚନାବଳୀ, ୱେବ୍ସାଇଟ୍, ମୋବାଇଲ୍ ଆପ୍, ବୁକିଂ ପ୍ଲାଟଫର୍ମ ଏବଂ ବିମାନ ବନ୍ଦର କାଉଣ୍ଟରରେ ପ୍ରଦର୍ଶନ କରାଯିବାକୁ ମହାନିର୍ଦ୍ଦେଶାଳୟ ପରାମର୍ଶ ଦେଇଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ.
ମୁଁ ନିଖିଲ କହୁଛି, ଚନ୍ଦ୍ରାଲ ଟିମ୍ କଳାହାଣ୍ଡି ପୋଲିସ ପାଖରେ ସରେଣ୍ଡର କରିବା ପରେ ବିଜିଏନ୍ ସହ ରାଜ୍ୟର ପୁରା ଡିଭିଜନ ଖାଲି ହୋଇସାରିଲାଣି, କେବଳ ତୁମେ 15 ଜଣ ବାକି ଅଛ। ତୁମମାନେ ଏମିତି ଥିବ ଆଉ ତୁମ ଭିତରୁ କିଛି କିଛି ସାଥୀ ଲୁଚି ପଳାଇ ଆସି ସରେଣ୍ଡର କରୁଥିବେ। ଏମିତି ତୁମମାନଙ୍କୁ ନୁକସାନ ହେବ ସିନା, ଫାଇଦା କିଛି ହେବ ନାହିଁ। ତେଣୁ ତୁମେ ସମସ୍ତେ ଏକାଥରରେ ଆସି ସରେଣ୍ଡର କରନ୍ତୁ। ତୁମର ଜଣେ କମ୍ରେଡ଼ ଭାବେ ଶୁକ୍ର ଶିଲକୁ ମୋର ପରାମର୍ଶ, 31 ସୁଦ୍ଧା ଆସି ସରେଣ୍ଡର କଲେ ଭଲ। 31 ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବେ ନାହିଁ। ଏପରି କ୍ଷେତ୍ରରେ ଏକ ରାଜ୍ୟ କମିଟି ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଥିବା କମ୍ରେଡ଼ ଶୁକ୍ରକୁ ମୋର ବିଶେଷ ପରାମର୍ଶ, ସମସ୍ତଙ୍କୁ ବୁଝାଇ ସାଙ୍ଗରେ ଧରି ଆସ। ସେମାନେ ଯଦି ଆସିବାକୁ ରାଜି ନାହାନ୍ତି, ତୁମେ ନିଜେ ଆସି ସରେଣ୍ଡର କର। ମୋର ଏଇ ମୋବାଇଲ ନମ୍ବର 9437643839 ଆଉଥରେ କହିଛି 9437643839 କଣ୍ଟାକ୍ଟ କଲେ ମୁଁ ଯାଇ ତୁମମାନଙ୍କୁ ନେଇ ଆସିବି। ନଚେତ କୌଣସି ସାମ୍ବାଦିକ ବା ସରପଞ୍ଚଙ୍କ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କ ଅପେକ୍ଷାରେ ନିଖିଲ, ପୂର୍ବୀ ସବ୍ଜୋନାଲ ବ୍ୟୁରୋ ସଚିବ।
ମଧ୍ୟପ୍ରଦେଶର ଇନ୍ଦୋରରେ ଆଜି ଏକ 3 ମହଲା କୋଠାରେ ଅଗ୍ନିକାଣ୍ଡ ଯୋଗୁଁ 7 ଜଣଙ୍କର ମୃତ୍ୟୁ ହୋଇଛି। ବଙ୍ଗାଳୀ ସ୍କୋୟାର ନିକଟରେ ଭୋର 4 ସମୟରେ ଏକ 3 ମହଲା କୋଠାରେ ଚାର୍ଜ ହେଉଥିବା ଇଲେକ୍ଟ୍ରିକ୍ କାର୍ରେ ସର୍ଟ ସର୍କିଟ୍ ହେବାରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁଁ ସେଠାରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା, ଫଳରେ କୋଠାର ଗୋଟିଏ ଅଂଶ ମଧ୍ୟ ଭୁଶୁଡ଼ି ପଡ଼ିଛି। ଗୋଟିଏ ପରିବାରର 7 ଜଣ ସଦସ୍ୟଙ୍କର ମୃତ୍ୟୁ ହେବା ସହ ଅନ୍ୟ 3 ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାର ତଦନ୍ତ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଦିଲ୍ଲୀର ପାଲମ ଅଞ୍ଚଳରେ ମଧ୍ୟ ଏକ ବହୁମହଲା ବିଶିଷ୍ଟ କୋଠାରେ ଅଗ୍ନିକାଣ୍ଡ ଘଟିବାରୁ 7 ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ଅଗ୍ନିଶମ ସେବା ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ 31 ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଜିଲ୍ଲା ପ୍ରଶାସନ, ଦିଲ୍ଲୀ ଅଗ୍ନିଶମ ସେବା ବିଭାଗ ଏବଂ ଦିଲ୍ଲୀ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅଗ୍ନିକାଣ୍ଡ ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକସଭାରେ ଆଜି 2026-27 ଆର୍ଥିକ ବର୍ଷ ପାଇଁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅନୁଦାନ ଦାବି ଉପରେ ଆଲୋଚନା ହୋଇଛି। ଆଲୋଚନା ଆରମ୍ଭ କରି କଂଗ୍ରେସ ସଦସ୍ୟ ଅମରେନ୍ଦ୍ର ସିଂ ରାଜାୱାରିଙ୍ଗ କହିଛନ୍ତି ଚାଷୀମାନେ ଖାଦ୍ୟଶସ୍ୟ ଉତ୍ପାଦନ ସହିତ ଦେଶର ଅର୍ଥନୀତି ଓ ଖାଦ୍ୟ ସୁରକ୍ଷାର ଏକ ମଜବୁତ ସ୍ତମ୍ଭ ଅଟନ୍ତି। ଉତ୍ପାଦ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନିଶ୍ଚିତ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଆଲୋଚନାରେ ଭାଗ ନେଇ ବିଜେପିର କୋଣ୍ଡା ବିଶ୍ୱେଶ୍ୱର ରେଡ୍ଡି କହିଛନ୍ତି କୃଷି ହେଉଛି ଦେଶର ସ୍ଥିରତା ଏବଂ ସାଂସ୍କୃତିକ ପରିଚୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୃଷି କ୍ଷେତ୍ର ଅଭିବୃଦ୍ଧି ହାସଲ କରିବା ସହ ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। କୃଷି ମନ୍ତ୍ରଣାଳୟ ବଜେଟ୍ ଏବେ 1,40,000 କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ସେ କହିଛନ୍ତି। ଗୃହରେ ଏ ସଂକ୍ରାନ୍ତ ଆଲୋଚନା ଜାରି ରହିଛି। ଇ କମର୍ସ କ୍ଷେତ୍ରରେ ଉପଭୋକ୍ତାଙ୍କ ଅଧିକାରର ଉଲ୍ଲଂଘନ ଏବଂ ଅନୁଚିତ ବାଣିଜ୍ୟ କାରବାର ପାଇଁ କେତେକ ସଂସ୍ଥା ବିରୁଦ୍ଧରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ସିସିପିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଲୋକସଭାରେ ଆଜି ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ 2020 ପରଠାରୁ ଅଧିକାର ଉଲ୍ଲଂଘନ ସଂକ୍ରାନ୍ତ ପଦକ୍ଷେପ ନେଇ ଇ କମର୍ସ ସଂସ୍ଥାଗୁଡ଼ିକୁ 997 ନୋଟିସ୍ ଜାରି କରାଯାଇଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଦ୍ୱାରା କାର୍ଯ୍ୟାନୁଷ୍ଠାନ ପରେ ଅନେକ ଇ କମର୍ସ ସଂସ୍ଥା ସେମାନଙ୍କର ଅଭିଯୋଗ ସମାଧାନ ପଦକ୍ଷେପକୁ ଅଧିକ ସୁଦୃଢ଼ କରିଛନ୍ତି। ଏ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଉପଭୋକ୍ତାଙ୍କୁ 1,440 କୋଟି ଟଙ୍କା ଫେରସ୍ତ କରାଯାଇଛି ବୋଲି ସେ ଗୃହରେ ସୂଚନା ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏମ୍ସିଡିସି ନାଗରିକଙ୍କ ପାଇଁ ଏକ ପରାମର୍ଶବଳୀ ଜାରି କରିଛନ୍ତି। ପ୍ରଚୁର ପାଣି ପିଇବା ଏବଂ ଅତ୍ୟଧିକ ଗରମ ସମୟରେ ଭାରି କାମ ନ କରିବାକୁ ପରାମର୍ଶ ଦିଆଯାଇଛି। ଅଂଶୁଘାତ ପୀଡ଼ିତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ ବେଳେ ଏକ ଥଣ୍ଡା ସ୍ଥାନରେ ଶୋଇ ରହିବାକୁ କୁହାଯାଇଛି। ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହୋଇଥିବା 68 ସଦସ୍ୟଙ୍କୁ ଆଜି ପ୍ରଦାନ କରାଗଲା ବିଦାୟ ସମ୍ବର୍ଦ୍ଧନା। ସଂସଦୀୟ ଗଣତନ୍ତ୍ର ପ୍ରତି ସଦସ୍ୟଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ, କହିଲେ ପ୍ରଧାନମନ୍ତ୍ରୀ। ଏକ ରାଷ୍ଟ୍ର ଏକ ନିର୍ବାଚନ ସମ୍ବନ୍ଧୀୟ ମିଳିତ ସଂସଦୀୟ କମିଟିର ବୃଦ୍ଧି ପାଇଲା କାର୍ଯ୍ୟକାଳ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିମାନଗୁଡ଼ିକରେ ଅତି କମ୍ରେ 60% ସିଟ୍ ନିଃଶୁଳ୍କ ଆବଣ୍ଟନ ଚୟନ ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦେଲେ ସରକାର। ଇନ୍ଦୋର ଓ ଦିଲ୍ଲୀରେ ଆଜି ପୃଥକ ପୃଥକ ଅଗ୍ନିକାଣ୍ଡ ଘଟଣାରେ 14 ଜଣଙ୍କର ମୃତ୍ୟୁ ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଜାରି କଲା ପରାମର୍ଶବଳୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ AIR GOV.in ୱେବ୍ସାଇଟ୍ରେ ଲଗ୍ଇନ୍ କରିପାରିବେ।